ଭୁବନେଶ୍ୱର ପୋଏଟ୍ରି କ୍ଲବର ପଡ଼କାଷ୍ଟ ପୋଏଟ୍ସ ଅନ୍ ଏୟାର୍କୁ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଆମେ ସମସ୍ତେ ବଞ୍ଚିବାରେ ବ୍ୟସ୍ତ, ଜୀବନର ଦୌଡ଼ରେ ଆଗକୁ ଆଗକୁ ଯିବାରେ ବ୍ୟସ୍ତ। ଥରେ ହେଲେ ଆମେ ପଛକୁ ଫେରି ଚାହୁଁନା, ଥରେ ହେଲେ ଭାବୁନା ଆମ ଜୀବନର ଲକ୍ଷ୍ୟ କ'ଣ, ଅର୍ଥ କ'ଣ। ଆଜିର କବିତାରେ ଆମେ ଭେଟିବା ସେହିପରି ଏକ ମଣିଷକୁ, ଆମ ପରି ଏକ ମଣିଷକୁ। ଜଗନ୍ନାଥ ପ୍ରସାଦ ଦାସଙ୍କ ପ୍ରଥମ କବିତା ସଂକଳନ ପ୍ରଥମ ପୁରୁଷର ପ୍ରଥମ କବିତା ଆପଣମାନଙ୍କ ପାଇଁ। କବିତାର ଶୀର୍ଷକ କବଚ। କେବେ କେବେ ଇଚ୍ଛା ହୁଏ ଏ ମୋର ଜୀବନ ଯେଉଁ ପରିଧିର କେନ୍ଦ୍ର, ସେ ପରିଧି ବାହାରକୁ ଯାଇ ମୁଁ ଦେଖିବି କିଭଳି ସେ ଦେଶ। ଆଉ ମୁଁ ସଂକଳ୍ପ ନେଇ ସେ ବୃତ୍ତର ବାହାରକୁ ଯାଏ, ଗାଡ଼ିର କବାଟ ଖୋଲି ସନ୍ତର୍ପଣେ ତଳକୁ ଓହ୍ଲାଏ। ସେ ଏକ ଅଦ୍ଭୁତ ଦେଶ, ଶୂନ୍ୟ, ମହାଶୂନ୍ୟ, ଯେପରି ମୋ ଜୀବନର ବିଫଳ ମଧ୍ୟାହ୍ନ। ଆକାଶରେ ବୁଲୁଥିଲେ ଛାଇ ସବୁ ସୂର୍ଯ୍ୟ ଭଳି ଚନ୍ଦ୍ର ଭଳି ନିର୍ଦ୍ଦିଷ୍ଟ ନିଶ୍ଚିତ, ସମୟ ସଂକୀର୍ଣ୍ଣ ହୋଇଗଲା ଗୋଟିଏ ମୁହୂର୍ତ୍ତ। ମୁଁ ଦେଖିଲି ନୂଆ କରି ବ୍ୟବଧାନ ସୂର୍ଯ୍ୟର ଉଦୟ ଏବଂ ସୂର୍ଯ୍ୟାସ୍ତ ଭିତରେ, ଯେଉଁପରି ବ୍ୟବଧାନ ଅଛି ଭଲ ପାଇବା ଓ ଭୁଲିଯିବା, ଦେଖିବା ଓ ଥିବାର ମଧ୍ୟରେ। ମୁଁ ଦେଖିଲି ଅନେକ ଆଲୋକ, ସେମାନେ ସମସ୍ତେ ମୋତେ ଘେରିଗଲେ, ସରବିଦ୍ଧ କଲେ ମୋତେ ଲୋହିତ ଓ କମଳା ରଙ୍ଗରେ। କଳା କଳା ଛାଇ ସବୁ ଯେତେ ଥିଲେ ଅନ୍ତରୀକ୍ଷ ଘେରି, ସେମାନେ ନିହତ ହେଲେ, ପୁଣି ସେଇ ଶୂନ୍ୟତାରେ ଅନ୍ତର୍ହିତ ହେଲେ। ପ୍ରଥମ ଥରକ ପାଇଁ ମୁଁ ନିଜକୁ ପ୍ରଶ୍ନ କଲି, ମୁଁ କିଏ, ରାସ୍ତା ମୋର କୁଆଡ଼େ ଯାଇଛି, ଏ ପାହାଚ ତଳକୁ ନା ଉପରକୁ, ସାକ୍ଷୀ କିଏ, ମୁକୁଟ କେଉଁଠି। ବୁଝିବାକୁ ଚେଷ୍ଟା କଲି ଆକାଶରେ ତାରାଙ୍କର ଚୁପ୍ ଚୁପ୍ କଥା, ପବନର ହାତରେ ଯେ ରେଖା ସବୁ ତାଙ୍କର ତାତ୍ପର୍ଯ୍ୟ, କି ବାର୍ତ୍ତା ରହିଛି ପୁଣି ସମୁଦ୍ରର ବାଲିରେ ଯେ ଚିତ୍ରଲିପି ତହିଁରେ, ଓ ମୋ ଦେହର ପଞ୍ଜୁରୀରେ ପକ୍ଷୀଟି ଯେ ଚିତ୍କାର କରୁଛି ତାର ଅର୍ଥ କ'ଣ। ଅନେକ ଅନେକ ବନ୍ଧ୍ୟା ଅନ୍ତରୀକ୍ଷ ଆସି ମୋ ଭିତରେ ଆଶ୍ରୟ ଖୋଜିଲେ, ମୋର ମନ ଫରିଗଲା ମହାଶୂନ୍ୟତାରେ। ମୁଁ ନିଜର ଛାଇ ସବୁ ଦୀର୍ଘତର ହେଲେ, ସେମାନେ ନଥିଲେ ପ୍ରେତ, ତଥାପି ମୁଁ ସେମାନଙ୍କୁ ଭୟ କଲି, ପଛକୁ ଫେରିଲି, ଅତି ସନ୍ତର୍ପଣେ ମୋର ଗାଡ଼ି କବାଟକୁ ବନ୍ଦ କଲି, କାଚ ଆଉ ଇସ୍ପାତର ପାଚେରୀରେ ଦୂର କଲି ସେମାନଙ୍କୁ, ଆକାଶ ପବନ ଆଉ ସମୁଦ୍ରର ବାଲି ଅନେକ ପ୍ରଶ୍ନଙ୍କୁ। ପୁଣି ମୋର କବଚ ଖୋଜିଲି, ଖବରକାଗଜ, ସିଗାରେଟ୍, ଟିଣ ଆଉ ରେଜା ପଇସାରେ। ଆଶା କରୁଛି କବିତାଟି ଆପଣମାନଙ୍କୁ ଭଲ ଲାଗିଥିବ, ଆପଣମାନଙ୍କ ମନକୁ ଛୁଇଁଥିବ। ରହୁଛି, ନମସ୍କାର।